ନମସ୍କାର, ମୋ ନାଁ ରିମା ଘଡେଇ, ମୁଁ ସାଇଟେସନ ବସିଛି, ୱାର୍ଡ ନମ୍ବର 50 ରୁ କହୁଛି। ଆଜ୍ଞା, ଆମର ଗୋଟେ ପାଣିର ବହୁତ ପ୍ରୋବ୍ଲେମ ରହୁଛି। ପାଣି ଯେହେତୁ 45 ରୁ 50 ମିନିଟ ଏମିତି ଆସୁଛି, ଗୋଟେ ଘଣ୍ଟା ଯଦି କଣ୍ଟିନ୍ୟୁ ଆସନ୍ତା କି ଦି ଟାଇମ୍ ଯଦି ଆସନ୍ତା ପାଣି ମାନେ ସଫିସିଏଣ୍ଟ ଆସନ୍ତା, ତ ଆମେ ସାହି ଲୋକ ସହିତ ଆମେ ବି ଉପକୃତ ହୁଅନ୍ତୁ। ତା ସାଙ୍ଗରେ ଆଉ ଗୋଟେ ତା ପାଖକୁ ପାଣି ପାଇପକୁ ଲାଗି ଡ୍ରେନେଜ ମଧ୍ୟ ଅଛି, ଡ୍ରେନ ବହୁତ ଜାମ୍ ରହୁଛି। ବର୍ଷା ଯଦି ଅଧିକ ମାତ୍ରାରେ ହଉଛି ତ ଘରେ ପାଣି ମଧ୍ୟ ପଶିଯାଉଛି। ଆର ତୁରନ୍ତ ଯଦି ନିରାକରଣ ବ୍ୟବସ୍ଥା ହେଲେ ଖୁସି।